ନମସ୍କାର, ଆକାଶବାଣୀ କଟକ ସକାଳର ଆଞ୍ଚଳିକ ସମ୍ଭାଦ ସହିତ ମୁନିନା ସାହୁ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ। ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଚାରୋଟି ଲୋକସଭା କ୍ଷେତ୍ର ପାଇଁ ମୋଟ 23 ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲିଠାରୁ ମଇ ମାସ 3 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ସଂସଦୀୟ କ୍ଷେତ୍ରରେ ଭୋଟ୍ ନିଆଯିବ। ନିର୍ବାଚନରେ ଇଭିଏମ୍ ଭୋଟିଂ ମେସିନ୍ର କାର୍ଯ୍ୟକାରିତା ସନ୍ଦେହକୁ ନେଇ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଗତକାଲି ଇଭିଏମ୍ ଏବଂ ଭିଭିପାଟ୍ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଇଭିଏମ୍ର ଭୋଟ୍କୁ ଭିଭିପାଟ୍ ସିଲପ୍ ସହ ଶତ ପ୍ରତିଶତ ଯାଞ୍ଚ କରିବା ପାଇଁ ସାୟିଧାନିକ ସଂସ୍ଥା ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ବରିଷ୍ଠ ବିଜେପି ନେତା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସୋନପୁରର ରାମେଶ୍ୱର ଷ୍ଟାଡିୟମ୍ଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ସୁବର୍ଣ୍ଣପୁର ଗସ୍ତ ଶେଷ କରି ଶ୍ରୀ ଶାହା ଭୁବନେଶ୍ୱରରେ ପହଞ୍ଚବେ ଏବଂ ସେଠାରେ ଦଳୀୟ ନେତୃବୃନ୍ଦଙ୍କ ସହ ନିର୍ବାଚନ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ପ୍ରବର୍ତ୍ତନ ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଶ୍ରୀ ଧଳ କହିଛନ୍ତି, ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ଟଙ୍କା, ମାଦକ ଦ୍ରବ୍ୟ, ଉପହାର ଆଦି ସାମଗ୍ରୀକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକ୍ରିୟ ଭୂମିକା ରହିଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ 1 ତାରିଖରୁ ଏପ୍ରିଲ ମାସ 22 ତାରିଖ ସୁଦ୍ଧା ପ୍ରାୟ 137 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଆସନ୍ତା 5 ବର୍ଷ ମଧ୍ୟରେ ସମସ୍ତ ରେଳଯାତ୍ରୀଙ୍କୁ କନ୍ଫର୍ମ ଟିକେଟ୍ ମିଳିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆସନ୍ତା 5 ବର୍ଷରେ ରେଳପଥର କ୍ଷମତା ବୃଦ୍ଧି ସହିତ ଯାତ୍ରୀ ସୁବିଧାର ସମ୍ପ୍ରସାରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ 31,000 କିଲୋମିଟର ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ 44,000 କିଲୋମିଟର ରେଳପଥକୁ ବିଦ୍ୟୁତକରଣ କରାଯାଇଛି। ରେଳବାଇ ନିରାପତ୍ତା ଆୟୁକ୍ତ ବ୍ରିଜେଶ କୁମାର ମିଶ୍ର ଆଜି ଲାଞ୍ଜିଗଡ଼ ରୋଡ୍ ଆମ୍ବାଦଳ ଦୋଇକାଲୁ ମଧ୍ୟରେ ତୃତୀୟ ରେଳ ଲାଇନ୍ କାର୍ଯ୍ୟ ନିରୀକ୍ଷଣ କରିବେ। ଆସନ୍ତାକାଲି ସକାଳ 8:00 ସନ୍ଧ୍ୟା 6:00 ମଧ୍ୟରେ ଦୋଇକାଲରୁ ଲାଞ୍ଜିଗଡ଼ ରୋଡ୍ ସେକ୍ସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ କରାଯିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସ୍କୁଲ୍ଗୁଡ଼ିକରେ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଛି। ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ। ବର୍ତ୍ତମାନ ସ୍କୁଲ୍ରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ସ୍କୁଲ୍ ଅଫିସ୍ ଖୋଲା ରହିବ। ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ଚନ୍ଦନଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ନିମନ୍ତେ ଗତକାଲି ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚନ୍ଦନଯାତ୍ରା ସମୟରେ ଶ୍ରୀମନ୍ଦିର ଖୋଲିବାଠାରୁ ଆରମ୍ଭ କରି ଠାକୁରମାନଙ୍କର ଚାପଖେଳ ଏବଂ ଅନ୍ୟ ନୀତିଗୁଡ଼ିକ ଠିକ୍ ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାର ଅନ୍ଲାଇନ୍ ଖାତା ଦେଖା ଶେଷ ହୋଇଛି। ଅଫ୍ଲାଇନ୍ ଖାତା ଦେଖା ଆଜି ସୁଦ୍ଧା ଶେଷ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି। ଅଧିକ ନ୍ୟାୟ ସମ୍ପନ୍ନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢ଼େଇକୁ ତ୍ୱରାନ୍ୱିତ କରିବା ବାର୍ତ୍ତା ନେଇ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜିର ଦିନକୁ ମ୍ୟାଲେରିଆର ଭୟାବହତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଏହି ଦିବସ ପାଳନ କରାଯାଉଛି। ପୃଥିବୀରେ ମ୍ୟାଲେରିଆ ଏକ ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟା। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସାଧାରଣ ଭାବେ ମ୍ୟାଲେରିଆ ଜ୍ୱର ହୋଇଥାଏ। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ଶନିବାର ଏବଂ ରବିବାର ଦିନ ଅତ୍ୟଧିକ ତାତି ଅନୁଭୂତ ହେବ। ଗତକାଲି ରାଜ୍ୟର 24 ସହରର ଦିନର ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଭୁବନେଶ୍ୱର ଏବଂ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସାମାନ୍ୟ ବର୍ଷା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ କାଳବୈଶାଖୀ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ରେ। ନମସ୍କାର।